ଆକାଶବାଣୀ ସମ୍ବଲପୁର ଜୁହାର ଆଂଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଭାରତୀୟ ଜନତା ପାର୍ଟି ଓଡ଼ିଶାର 18ଟା ଲୋକସଭା ଆସନ ଲାଗି ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର କେନ୍ଦ୍ରୀୟ ମୁଖ୍ୟାଳୟ ତରଫରୁ ଜାରି ହୋଇଥିବା ପ୍ରେସ୍ ବିବୃତି ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଭୋଟ ଲଢ଼ିବେ। ପଶ୍ଚିମ ଓଡ଼ିଶାର ଲୋକସଭା ଆସନମାନଙ୍କ ଭିତରୁ ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲରାମ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ ଆର୍ କଳାହାଣ୍ଡିରୁ ମାଲବିକା କେଶରୀ ଦେଓଙ୍କୁ ଭାରତୀୟ ଜନତା ପାର୍ଟି ଦଳୀୟ ପ୍ରାର୍ଥୀ କରିଛି। ସେନ୍ତା ରାଜ୍ୟର ବାକି ଲୋକସଭା ଆସନମାନଙ୍କ ଭିତରୁ ବାଲେଶ୍ୱରରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବଚରଣ ନାୟକ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁ ପ୍ରସାଦ ତରଇ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ଆସ୍କାନୁ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହୀ ଆଉ କୋରାପୁଟରୁ କାଲେରାମ ମାଝୀଙ୍କୁ ଭାରତୀୟ ଜନତା ପାର୍ଟି ଦଳୀୟ ପ୍ରାର୍ଥୀ କରିଛି। ରାଜ୍ୟର ଆର୍ ତିନିଟା ଆସନ କଟକ, କନ୍ଧମାଳ ଆର୍ ଯାଜପୁର ଲାଗି ବିଜେପି ପ୍ରାର୍ଥୀ ଘୋଷଣା ବାକି ରହିଛି। ଦେଶେ ସାବାଲକମାନଙ୍କ ଲାଗି ଯକ୍ଷ୍ମା ଟିବି ବେମାରୀ ଟିକାର କ୍ଲିନିକାଲ ପରୀକ୍ଷା ମୂଲ ହୋଇଛି। ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ସ୍ପେନ୍ର ଗୋଟିଏ କମ୍ପାନୀ ସାଙ୍ଗେ ମିଶିକରି ଏହି ଟିକା ବାହାର କରିଛି। କ୍ଲିନିକାଲ ପରୀକ୍ଷାଟି ଟିକା ଲୋକମାନଙ୍କ ଲାଗି ସୁରକ୍ଷିତ ଜଣାପଡ଼ିଲେ ଟିବି ବେମାରୀର ନିରାକରଣ ଦିଗେ ଏଇଟା ଗୋଟିଏ ବଡ଼ ପଦକ୍ଷେପ ହେବା। ଏମ୍ବିବିଏସ୍ ଆର୍ ବିଡିଏସ୍ ବାଗେ ଡାକ୍ତରୀ ପାଠ୍ୟକ୍ରମ ଥି ନାଁ ଲେଖାବାର୍କେ ନିଟ୍ ୟୁଜି ପରୀକ୍ଷା ଆଇବା ମେ ମାସର 5 ତାରିଖ ଦିନ ହେବାର୍କେ ଯାଉଥିବାର ବେଳେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଲାବେଳେ କାଣା ପିନ୍ଧିକରି ଆଇବେ ସେ ବାବଦେ ଗୋଟିଏ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୂଚନା ଅନୁସାରେ ପୂରା ହାତର ଡ୍ରେସ୍ ଆଉ ଜୋତା ପିନ୍ଧିକରି ଆଇବାର୍କେ ପରୀକ୍ଷାର୍ଥୀମାନଙ୍କୁ ମନା କରାଯାଇଛି। ଯଦି କେହିନି ପରୀକ୍ଷାର୍ଥୀ ନିଜର ସଂସ୍କୃତି ସାଙ୍ଗେ ଯୋଡ଼ି ହୋଇଥିବା ଡ୍ରେସ୍ ପିନ୍ଧିକରି ଆଇବେ ତାହେଲେ ସେମାନଙ୍କୁ ଘଣ୍ଟେ ଆଗରୁ ପରୀକ୍ଷା କେନ୍ଦ୍ରକେ ପହଞ୍ଚିକରି କର୍ତ୍ତୃପକ୍ଷଙ୍କୁ ଜଣାବାର୍କେ ପଡ଼ବା। ଏତାର ସାଙ୍ଗେ ପରୀକ୍ଷାର୍ଥୀମାନେ କେହିନି ପ୍ରକାରର ଲେଖା କାଗଜ, ପେନ୍ସିଲ, କାଲ୍କୁଲେଟର, ପେନ୍, ସ୍କେଲ, ମୋବାଇଲ, ହେଲ୍ଥ ବ୍ୟାଣ୍ଡ, ବେଲ୍ଟ, ଟୁପି, ହ୍ୟାଣ୍ଡବ୍ୟାଗ, ମନିପର୍ସ ଆର୍ କେହିନି ପ୍ରକାର ଘଡ଼ି, କ୍ୟାମେରା, ଅଲଙ୍କାର, ପାନ୍ ବୋତଲ ଆର୍ ଖାଇବାର ପ୍ୟାକେଟ୍ ନେଇକରି ପରୀକ୍ଷା କେନ୍ଦ୍ରକୁ ଆସି ନାଇଁପାରନ୍ ବୋଲି କୁହାଯାଇଛି। ଏଥର ନିଟ୍ ୟୁଜି ପରୀକ୍ଷା ଲାଗି ଦେଶରେ 23,81,833 ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାର ବେଳେ ସେମାନଙ୍କ ଭିତରେ ଓଡ଼ିଶାର 65,000 ଛାତ୍ରଛାତ୍ରୀ ଅଛନ୍। ଆଜି ହେଉଛି ପବିତ୍ର ଫଗୁନ ପୁନି। ଫଗୁନ ପୁନିଥି ରାଜ୍ୟର ଗାଁ ସହର ସବୁଆଡ଼େ ମହାପ୍ରଭୁଙ୍କର ମେଲନ କରାଯାଇଥିବାର ବେଳେ ପଶ୍ଚିମ ଓଡ଼ିଶାନ ଖାସ୍ ତିଆରି ଗୁଣିଖିଆ ମନାଯାଏସି। ଗୁଣିଖିଆତି ଋତୁର ନୂଆ ଫଲ ଫୁଲ ଆମ, ପଲସା ଫୁଲ, ସର୍ଗୀ ଫୁଲ, ମହୁଲ, ଚାର, ଚନା ଆର୍ ସାଗର ପେଟି ମହାପ୍ରଭୁଙ୍କୁ ଭୋଗ ଲଗାଇକରି ଗୁଣିଖିଆ ଯାଏସି। ଇ ଉଲ୍ଗୁନେ ଠାନ୍ ଠାନ୍ ନାମଯଜ୍ଞ ହେଉଛି। ପୁରୀ ଶ୍ରୀମନ୍ଦିରନ ଫଗୁନ ପୁନି ଅବସରରେ ଆଜି ମହାପ୍ରଭୁ ସୁନାବେଶ ସଜେଇ ହେବେ। ସକାଳର 8 ବଜେରୁ 9 ବଜା ଭିତରେ ମହାପ୍ରଭୁମାନଙ୍କୁ ସୁନାବେଶ ସଜାଯିବା। ତାର ଉତ୍ତରୁ ଭକ୍ତମାନେ ରାତି 10:35 ତକ ମହାପ୍ରଭୁଙ୍କ ଦର୍ଶନ କରବାର ସୁଯୋଗ ପାଇବେ। ଇତାର ସଙ୍ଗେ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ଶ୍ରୀ ଦୋଲଗୋବିନ୍ଦ, ଭୂଦେବୀ ଆର୍ ଶ୍ରୀଦେବୀଙ୍କୁ ବିମାନତି ଦୋଲମଣ୍ଡପ ନ ବିଜେ କରାଯିବ। ସେନ ମହାପ୍ରଭୁମାନେ ଭକ୍ତମାନଙ୍କ ସାଙ୍ଗେ ହୋଲି ଖେଳିବେ। ସେନ୍ତା ରାଜ୍ୟର ବାକିଆଡ଼େ ଫଗୁନ ପୁନିଥି ମହାପ୍ରଭୁମାନଙ୍କୁ ସଜାଇକରି ଦୋଲ ବିମାନଥି ଗାଁ ବୁଲାଯାଏସି। ଗାଁର ଲୋକମାନେ ମେଲଣଥି ମେଲ ହୋଇକରି ମେଲଣ ପଡ଼ିଆନ ପହଞ୍ଚବାର ଉତ୍ତରୁ ଫଗୁ ଖେଲସନ୍। ଦୋଲବେଦୀମାନଙ୍କେ ମହାପ୍ରଭୁଙ୍କର ପାଞ୍ଜି ପଢ଼ାଯିବାର ପରମ୍ପରା ରହିଛି। ଆଜି ଫଗୁନ ପୁନି ଆର୍ ଆବାକାଲ ହୋଲି ମନାଯାଉଥିବାର ବେଳେ ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜ ତରଫ ଗଲାକାଲ ସଞ୍ଜବେଳା ହାସ୍ୟକବି ସମ୍ମେଳନ ହୋଇଯାଇଛି। ହାସ୍ୟକବି ଜ୍ଞାନହୋତାଙ୍କର ସଂଯୋଜନା ହୋଇଥିବା କାର୍ଯ୍ୟକ୍ରମଟି ହାସ୍ୟକବି ଶାନ୍ତନୁ ପାଣିଗ୍ରାହୀ, ସତ୍ୟନାଶ ମନୋରଞ୍ଜନ ସାହୁ, ଡାକ୍ତର ଆର୍ତ୍ତତାଣ ମିଶ୍ର ଆର୍ ଗୁଣରଞ୍ଜନ ଶାଲିମା ନିଜର ନିଜର ହାସ୍ୟବ୍ୟଙ୍ଗ କବିତା ପରିବେଷଣ କରିଥିଲେ। ସମ୍ବଲପୁର ମହାନଗର ନିଗମ ଇଲାକାର ହୀରାକୁଦନୁ ଝାଡ଼ାବାନ୍ତିତି ଆକ୍ରାନ୍ତ ହୋଇଥିବାର ଶତାଧିକ ଲୋକର ଚିକିତ୍ସା ଚାଲିଥିବା ବେଳେ ଗଲାକାଲ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର 2 ଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ପହଞ୍ଚିକରି ସ୍ଥିତିର ସମୀକ୍ଷା କରିଛନ୍। ରାଜ୍ୟ ତାତି ବଢ଼ୁଥିବା ବେଳେ ଗଲାକାଲ ଭିଲ୍ ବଲାଙ୍ଗୀରନ ସବୁନୁ ଜହ ତାତି 38.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି। ଇତାର ସଙ୍ଗେ ଦେବଗଡ଼କେ ଛାଡ଼ିକରି ପଶ୍ଚିମ ଓଡ଼ିଶାର ସବୁ ଜାଗାନ ଗଲାକାଲ ପାରା 35 ଡିଗ୍ରୀ ଉପରେ ଥିଲା। ଏବେ 4 ଦିନ ଭିତରେ ଦିନବେଳାର ତାତି ତାପମାତ୍ରା 3-5 ଡିଗ୍ରୀ ଆର୍ ରାତିବେଳାର ତାତି 2-3 ଡିଗ୍ରୀ ତକ ବଢ଼ିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।